ନମସ୍କାର, ମୁଁ ଅରୁଣ କୁମାର ମହାଲିକ। ମୁଁ ଜଣେ ଦୃଷ୍ଟିହୀନ ଛାତ୍ର। ମୋର ବାଲେଶ୍ୱର ଘର। ମୋର ପ୍ରଶ୍ନ ହେଉଛି କି ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ମୋତେ ସାହାଯ୍ୟ ସହଯୋଗ କରାଯାଉ, ଏବଂ ଆଉ ଏକ ପ୍ରଶ୍ନ ରହିଛି। ମୁଁ ବର୍ତ୍ତମାନ ବହୁତ ଅସୁବିଧାରେ ରହୁଛି, ଟଙ୍କା ପଇସାର ଅଭାବ ରହୁଛି ମୋତେ, ତ କେମିତି କଣ କରାଯାଉ ମୋ ପାଇଁ? ମୁଁ ଘରର ସପୋର୍ଟ ମୋ ପ୍ରତି ନାହିଁ। ମୁଁ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛି ମୋର ସ୍ତ୍ରୀକୁ ନେଇକି, ତ ବର୍ତ୍ତମାନ ଚଳିବା ପାଇଁ ମୁଁ ଅସୁବିଧାରେ ଅଛି, ତେଣୁ ମୋତେ ହେଲ୍ପ କରାଯାଉ। ବର୍ତ୍ତମାନ ମୁଁ ତମାଣ୍ଡରେ ରହୁଛି। ଧନ୍ୟବାଦ।